ମାଥ୍ୟୁ ସାତ ପର୍ବ ପନ୍ଦର ପଦରୁ କୋଡ଼ିଏ ପଦ, ଗଲାତ୍ୟ ପାଞ୍ଚ ପର୍ବ ବାଇଶ ପଦ ତେଇଶ ପଦ, ଜହନ ପନ୍ଦର ପର୍ବ ଏକ ପଦରୁ ଆଠ ପଦ। ଫଟୁ ନମ୍ବର ଅଣଚାଳିଶ। ଫଲ ଫଲତୋହାର ଫଟୁଏ ଦିଶତ୍ରହତ ରୁଖେ କେତକ ଫଲ ଆହେ। ଆମେ ଜେଲକ ପାହାର ଯୀଶୁ ଚୋ ପାଛେ ହିଣୁ, ହୁଲକ ପାହାର ସତ ମହାପ୍ରଭୁ ଚୋ ଆତ୍ମା ଆମଚୋ ଭିତରେ କମ କରୁନ୍ ଫଲ ଫଲାଇ ଦେ। ବାଇବଲ ଗୋଠିଆଇ ଦେ ପ୍ରଭୁ ଚୋ ଆତ୍ମା ଚୋ ଫଲ ହେତା ହେ ମୟା, ଭକ୍ତି, ଶାନ୍ତି, ଦୟା, ଧରମ, ଆତ୍ମା ସଂଯମ। ଯୀଶୁ ଗୋଠିଆଲ ମୁଇ ଅଙ୍ଗୁର ରୁଖ, ତୁହାନେ ମାଛ ଡାଲ, ଯଦି ତୁହାନେ ମାଛ ସଙ୍ଗେ ରହା ନହେଲେ ମୁଇ ତୁଚ ସଙ୍ଗେ ରହତି। ଆଉ ତୁହାନେ କେତକ ଫଲ ଫଲତା ମାତର ମେରଲୋ ଡାଲେ ଫଲ ଫଲେଇ ନାହିଁ। ଆଉ ହୁନାକେ କାଇଁ କାଜ ଲେସୁନ୍ ଦେତେ। ଯୀଶୁ ହୁନାଚ ପାଛେ ହିଣତ ଲୋକକେ କେତକ ଫଲ ଫଲତ କାଜେ ମନ କରତେ। ଏହାରା ସତ ମହାପ୍ରଭୁକେ ମାନତେ ଆଉ ଅଲଗାକେ ସାହାରା କରତେ।